ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ କବିକଣ୍ଠ ନିବାସିନ ଉତ୍କଳ ଭାରତୀ ବାକ୍ବାଜିନୀ ବୀଣାପାଣିଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଶ୍ରୀମନ ସତ୍ୟନାରାୟଣ ସର୍ବସ୍ମିନୀ କାଳେ ସମସ୍ତଙ୍କର ମନଭୀଷ୍ଟ ପୂରଣ କରନ୍ତୁ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଯାହାଙ୍କ ଲେଖନୀ ଲେଖା କୈବଲ୍ୟ କୁଙ୍କୁମ ରେଖା ଅଙ୍କିତ କରିଛି କେତେ ଛବିଳ କଳା ଭାରତେ ଭାରତୀ ମଣି ମଞ୍ଜୁଷା ଫେଡ଼ିଲା କ୍ଷଣି ଯା ସୌରଭ ଖେଳି ଯାଏ ଦିଗନ୍ତ ବୋଳା ଶିଖି ପୁଛ ମୌଳି ଠାକୁର ଶିଖି ପୁଛ ମୌଳି ଠାକୁର ଆଜି ଅଙ୍ଗଣେ ନର୍ତ୍ତନ କରି ଅଙ୍ଗଣେ ନର୍ତ୍ତନ କରି କଲେ ମୁଖର ଏବେ କଲେ ମୁଖର ଏବେ କଲେ ମୁଖର ମାନନୀୟ ମାନନୀୟା ଶ୍ରୋତା ଶ୍ରୋତୃ ମଣ୍ଡଳୀ ଆପଣମାନଙ୍କ ସମ୍ମୁଖରେ ମଞ୍ଜୁଳ କବି ସ୍ୱର୍ଗତ କୃଷ୍ଣ ପ୍ରସାଦ ବସୁଙ୍କର ବିଲମଙ୍ଗଳ କାବ୍ୟଟିକୁ ଆଲୋଚନା କରିବାକୁ ଯାଉଛି। ଆଜ୍ଞା, ଅନେକ ଦିନ ତଳେ ଜଣେ ଧନାଢ଼୍ୟ ବ୍ୟକ୍ତି ଥିଲେ, ନାଁଟି ତାଙ୍କର ମଧୁମଙ୍ଗଳ। ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ବିଲମଙ୍ଗଳ ଥିଲେ ମଧୁମଙ୍ଗଳଙ୍କର ଏକମାତ୍ର ସନ୍ତାନ। ବାଲ୍ୟକାଳରୁ ବିଲମଙ୍ଗଳ ଥିଲେ ଶାନ୍ତ ସୁଶୀଳ ଅମାୟିକ ପ୍ରକୃତିର ଯୁବକ। ଆଜ୍ଞା, ଦୈବ ବଳାନ୍ୱିତ ନାନ୍ୟ ବଳଂ, ଦୈବ ବଳ ଠାରୁ ଆଉ ବଡ଼ ବଳ ନାହିଁ। ଆପଣଙ୍କର ମଥୁରା ମଙ୍ଗଳରେ ଭକ୍ତ ଚରଣ ଦାସ କହନ୍ତି, କର୍ମେ ଯାହାର ଯେଉଁ କଥା ଥାଇ କାଳ ବଳେ ଆନ କରିନୁ ହଇ। କାଳକ୍ରମେ ବିଲମଙ୍ଗଳ ହୋଇଛନ୍ତି ଚିନ୍ତାମଣି ବେଶିଆର ପ୍ରେମାସକ୍ତ, ପିତା ମଧୁମଙ୍ଗଳ ଏକମାତ୍ର ପୁତ୍ର ସନ୍ତାନର ମଙ୍ଗଳ ନିମିତ୍ତ ବିଲମଙ୍ଗଳଙ୍କୁ ବିବାହ ସୂତ୍ରରେ ଆବଦ୍ଧ କରି ସୁଜାତା ନାମନୀ ବଧୂଟିଏ ଘରକୁ ଆଣିଲେ। ଆଶା ମାୟା ମରିଚିକା ଦୈବ ବିଧାନ ଏକା ଘଟଣା ଘଟଣା ସୃଷ୍ଟିର ଉଦ୍ଦେଶ୍ୟ ଘେନି ଶବ୍ଦ ସ୍ପର୍ଶ ଆକର୍ଷଣୀ ରୂପ ରସ ଗନ୍ଧର ପ୍ରଭାବ ବିଭିନ୍ନ ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ମଧୁମଙ୍ଗଳଙ୍କର ଆଶା ଥିଲା ବୃଦ୍ଧ କାଳ ତାଙ୍କର ସୁଖରେ କଟିବ ବୋଲି, ହେଲେ ଆଶା ତାଙ୍କର ଆଶାରେ ରହିଗଲା। କଳ୍ପନାର ସୌଦ ଭୁଷୁଡି ପଡିଲା। କିଛି ଦିନ ପରେ ଯେତେବେଳେ ଶୁଣିବାକୁ ପାଇଲେ, ଆଜ୍ଞା ଘଟଣାଟି ହୋଇଛି କଣ, ପୁତ୍ର ବାର ବା ମା ଶକ୍ତ ସ୍ୱପତ୍ନୀ ପ୍ରେମେ ବିରତ ପ୍ରେମରେ ପଡି ସତୀ ସାଧ୍ୱୀ ପତିବ୍ରତା ପତ୍ନୀର ପ୍ରେମକୁ ପ୍ରତ୍ୟାଖ୍ୟାନ କରି ବେଶ୍ୟାଳୟରେ କାଳ ଯାପନ କରୁଛି। ହୃଦୟରେ ସତେ ଯେପରି ପ୍ରସ୍ତରର ଆଘାତ ଲାଗିଲା, ଆଖିରୁ ଓଡି ଯାଉଛି ଧାର ଧାର ଲୁହ, ଗୋଡ ହସ୍ତ ହୋଇ ପ୍ରାର୍ଥନା କରୁଛନ୍ତି ନିଜର ଇଷ୍ଟ ଦେବ ନାରାୟଣଙ୍କ ଉଦ୍ଦେଶ୍ୟରେ। ଆଜୀବନ ପଦାଶ୍ରିତ ହରି ଆଜୀବନ ପ୍ରୟାଣ କାଳେ ଅଚ୍ୟୁତ ହେ
ଜଳବିନ୍ଦୁ ନଦିଆଇଲ।
সবটি কল
ঠাকুরে
আপনার পদারবিন্দরে সারা জীবন মনোনিবেশ করি পূজা অর্চনার দিন বিতাইছি মোর কি অপরাধ দেখি জীবনর অন্তিম ক্ষণরে পুত্র হাতর জল টোপিয়ে পাইবার বঞ্চিত কল শ্রোতা মন্ডলী লক্ষ্য দেবে পৃথিবী কু আসুছি সন্ধ্যা ঘটনাটি হেলানি কোন
বাজিলা আরতি শঙ্খ বাজিলা আরতি শঙ্খ গোধূলি লগ্নে জনক গোধূলি লগ্নে জনক
সূর্যাস্ত সঙ্গতে শ্বাস নাটি বুড়িলা সেহি শ্বাস নাটি বুড়িলা সূর্যাস্ত সঙ্গতে শ্বাস নাটি বুড়িলা সেহি শ্বাস
নাটি বুড়িলা
শিব 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 কহি
হিমন্ত মন্ডলী লক্ষ্য দেবে ছাড়ি যাচ্ছি মর দেহরু প্রাণ নাটিকা নারায়ণক নামক গাই গাই আজ্ঞা দয়া করুণার অবতার দরিদ্র ভিক্ষার্থী জনর সহোদর মধুমঙ্গলঙ্কর জীবন নাটিকার অবসান ঘটিলা ও শুনিবে গুণি কজন দেইবারে মন কর্ণ তা সব পড়ি অছি তেণে পুত্র প্রেমরে মজিছি এণে আজ্ঞা প্রাণাধিকা চিন্তামণি কোলরে ধরিণ পুণি গোলাপ দেই যতনে মুখে নিয়ালি মালা সুমনে রসগ্রাহী যুবামণি প্রেম সাগরে ডুবিছি পুণি আজ্ঞা একালে আত্মীয় জন পিতা মৃত্যু সম্বাদ নেইণ হিমন্ত মন্ডলী লক্ষ্য দেবে চিন্তামণি বেশ্যাকু কোলরে ধরি বিল মঙ্গল আজি নিজ হাতরে বেশ সজাউছন্তি ঠিক এতিকি বেলে পিতাঙ্কর মৃত্যু সম্বাদ নেই আসিথিবা আত্মীয় স্বজন মানে আসি দাণ্ড দুয়ারে ছিড়া হই ডাকুছন্তি বিল মঙ্গল আজ্ঞা চিন্তামণি নিকটরু উঠি আসি পচারিলে ভাই মানে মো নিকটরে কি কাম প্রকাশ কর আত্মীয় স্বজন মানে কহুছন্তি বিল মঙ্গল আসিবার কারণ হেলা তেনে তম বাপা মরি পড়িছন্তি চাল তাঙ্ক অন্ত্যেষ্টি ক্রিয়া সমাপন করিব কথা কু শুনি বিল মঙ্গল ডাকিলে ভাই মানে মু জীবি নাহি নির্বাণ দ্বীপে তৈল ঢালি কিয়ে কি ফল পাই রে কিয়ে অন্ধ কুসংস্কার পাই কি বৃথা হেউ ଲିଭି ଯାଇଥିବା ଦୀପରେ ଯଦି ତେଲ ଢଳା ଯାଏ ସେ କଣ ଜଳିବ? ମୋ ବାପାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରିବାକୁ ମୁଁ ଯଦି ଯାଏ ତେବେ ମୋ ବାପା କଣ ବଞ୍ଚିବେ? ତେଣୁ ଭାଇମାନେ ଦୟାକରି ଚାଲି ଯାଅ, ମୁଁ ଚିନ୍ତାମଣିକୁ ଛାଡି କେବେ ଯାଇପାରିବି ନାହିଁ। ଲକ୍ଷ୍ୟ ଦେବେ, ବିଲୋ ମଙ୍ଗଳଙ୍କର ଆତ୍ମୀୟ ସ୍ୱଜନଙ୍କ ସହିତ ବାକ୍ବିତଣ୍ଡା ଚାଲିଥିବା ବେଳେ ଚିନ୍ତାମଣି କାନରେ ଆଜ୍ଞା ବାଜିଲା। ତେଣୁ ଚିନ୍ତାମଣି ଆସି କହୁଛି, ବିଲୋ ମଙ୍ଗଳ, ତୁମେ ଏଇ ମୁହୂର୍ତ୍ତରେ ପିତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ଆତ୍ମୀୟ ସ୍ୱଜନଙ୍କ ସହିତ ଏଠାରୁ ଚାଲିଯାଅ। ଆଜ୍ଞା, ବାତୁଳ ପ୍ରେମିକ ବିଲୋ ମଙ୍ଗଳ ଯେତେବେଳେ ଚିନ୍ତାମଣି ଠାରୁ ଏକଥାକୁ ଶୁଣିବାକୁ ପାଇଲେ, ମୁଣ୍ଡରେ ସତ ଯେପରି ବଜ୍ରପାତ ହେଲା, ଚିନ୍ତାମଣି ରହି ନ ପାରିବି ଦଣ୍ଡେ ମୁଁ ଦଣ୍ଡେ ମୁଁ ଆରି ପ୍ରିୟା ତୁମକୁ ହୋ ଚିନ୍ତାମଣି, ତୁମେ ଏତେ ନିଷ୍ଠୁରା ହୁଅ ନା, କ୍ଷଣେ ମାତ୍ର ତୁମକୁ ଛାଡି ମୁଁ ବଞ୍ଚି ପାରିବି ନାହିଁ। ଚିନ୍ତାମଣି କଲା ଅଧିକାର ଆନ ଯେଥିଲେ କେଡ଼େ ଦୁଃଖେ ତ ହୁଁ ଉଠିଲେ ରାଧ ବିଧାନ ପାଇଁ ଡାକିଲା ବିଲୋ ମଙ୍ଗଳ, ଗୋଟିଏ ନାରୀ ପ୍ରେମ ପାଇଁ ନିଜର ଜନ୍ମଦାତା ପିତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରିବା ନିମିତ୍ତ ଯିବ ନାହିଁ। କିନ୍ତୁ ମନେ ରଖ, ତୁମ ପିତା ମରିଛନ୍ତି, ତୁମେ ଅଶୌଚ ଏପରି ଅବସ୍ଥାରେ ତୁମର ସ୍ଥାନ ମୋ ନିକଟରେ ନୁହେଁ। ଆଜ୍ଞା, ଲକ୍ଷ୍ୟ ଦେବେ, ଚିନ୍ତାମଣିର କଥା କେହି ପଦ ଶୁଣି ବିଲୋ ମଙ୍ଗଳ ଜ୍ଞାନ୍ତିଜନ ମାନଙ୍କୁ ସାଥିରେ ନେଇ ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରିବା ନିମିତ୍ତ ଆଜ୍ଞା ଚାଲି ଆସିଲେ। ତେଣେ ଆଜ୍ଞା, ଘଟଣାଟି କଣ ହୋଇଛି? ବ୍ରାହ୍ମଣ ପୁରୋହିତ ମାନେ ଆସି ଉପସ୍ଥିତ ହୋଇଛନ୍ତି, ବେଦୀ ନିର୍ମାଣ କରାଯାଇଛି, ସେହି ବେଦୀରେ ବିଲୋ ମଙ୍ଗଳଙ୍କୁ ବସାଇ ଶ୍ରାଦ୍ଧ କର୍ମ ପାଇଁ ଆଜ୍ଞା ମନ୍ତ୍ର ଉଚ୍ଚାରଣ କଲେ, ଶୁକ୍ଳାମ୍ବର ଧରଂ ବିଷ୍ଣୁ ଶଶୀ ବର୍ଣ୍ଣ ଚତୁର୍ଭୁଜଂ ପ୍ରସନ୍ନ ବଦନଂ ଧ୍ୟାୟତ ସର୍ବବିଘ୍ନ ପ୍ରଶାନ୍ତ ଶ୍ରୁତେ ସକଳ କଲ୍ୟାଣଂ ଭାଜନଂ ଯତ୍ର ଜାୟତେ ଶଙ୍ଖ ଚକ୍ର ଗଦା ପାଣି ଦ୍ୱାରିକା ନୀଳୟାଚ୍ୟୁତ ଗୋବିନ୍ଦ ପୁଣ୍ଡରୀକାକ୍ଷ ରକ୍ଷମାଂ ଶରଣାଗତ ଆଜି ଶୁକ୍ଳାମ୍ବର ଧର କହୁ ସେ ଭାବେ ଚିନ୍ତାମଣି କି ସେ ଭାବେ ଶଶୀ ବର୍ଣ୍ଣା ଏକା ସେହି ତ ଧ୍ୟାନ ଧାଏ ତେଣିକି ଚତୁର୍ଭୁଜ କହୁ ତୁଣ୍ଡରେ ଭାବେ ଚତୁରୀ ଭୁଜ କେୟୁର କଙ୍କଣ ବଳୟ ଛବି ଛଇଳି ସଜ ତାମୂଳ ପ୍ରିୟାମ ବଲ୍ଲଭୀ ନାଗ ବଲିଲ ତାକୁ ବାରିଧାରା ସିଞ୍ଚୁ ଥିବ ଚେ ଟେକି ରଖିବ ତାକୁ ଆଜ୍ଞା। ଚିନ୍ତାମଣିର କଥା କେହି ପଦ ମନେ ପଡିବାରୁ ବିଲୋ ମଙ୍ଗଳ ତରତର ହେଲେଣି ଆସନରୁ ଉଠିବାକୁ। ଏ ଘଟଣା ଦେଖି ବ୍ରାହ୍ମଣ ପୁରୋହିତ ମାନେ ଡାକୁଛନ୍ତି, ବିଲୋ ମଙ୍ଗଳ ଆଉ ଅଳ୍ପ ସମୟ ଅପେକ୍ଷା କର, ପ୍ରେତ ମୁକ୍ତି ପାଇଁ ଜଳ ଟୋପିଏ ଦାନ କରିସାରିବା ପରେ କର୍ମ ସରିଯିବ, ତମେ ତମ ବାଟରେ ଚାଲିଯିବ। ଆଜ୍ଞା, ହସିଲେ ବିଲୋ ମଙ୍ଗଳ, ଡାକିଲେ ନନା, ଏ ଦୁନିଆରେ ନାହିଁ ପୋଖରୀ ପାଣି ପାଟ ଗହିରୀ। ধাইয়া সুথিলে মো পিতা
সরগরু ভিকারী সরগরু ভিকারী সরগরু ভিকারী
এ দুনিয়া রে নদী পোখরী কেউঠি কোন পানি নাহি মো বাপাঙ্কু পানি টোপিয়ে মু দেলে সে মুক্তি হই যিবে নন্না সে যুগ চালি গলানি আউ তুমি লোক মানুষ ঠকি পারিব না ভিক্ষা পুরস্কার যা কিছি কচেরি রু পাইব খন্ডে ঘটি আসিলা বা মহেলা দইব বিলমঙ্গল ডাকিলেন না তোমার প্রাপ্য যাহা পাওনা কচেরি রু নেই যাব মু আউ রহি পারিবি নাহি মন্ডলী লক্ষ্য দেবে বিলমঙ্গল বাহারিছন্তি চিন্তামণিপুরকু যিবা পাই এতিকি বেলে আজ্ঞা কলাহাণ্ডিয়া মেঘ খণ্ডে ঘটি আসিলা এবং অবিশ্রান্ত ভাবরে বর্ষিবাকু লাগিলা প্রেমিকা চিন্তামণি নিকটকু যিবা পাই বিলমঙ্গল আজি প্রবল বর্ষা পবনকু খাতর নকরি যাই পৌঁছি যাইছন্তি যমুনা নই কূলরে দেখুছন্তি যমুনা নইরে অবিশ্রান্ত বর্ষা ফলরে প্রবল বেগরে স্রোত প্রবাহিত হেউছি ঘাটরে দেখিলে আজ্ঞা না নাহি আর পারিকু যিবে কিপরি আজ্ঞা বিলমঙ্গল আজি চিন্তা করুছন্তি ইয়ে বর্ষা অন্ধারে নাউরিয়া বোধে না নেই আর পারিকি চালি যাইছি ডাকিলে পারিকি না আনিব তেণু বিলমঙ্গল আজি নাউরিয়াকু ডাকুছন্তি নাউরি রে নাউরি নাউরি রে না আনো বেগি বেগি বাহি রে না আনো বেগি বেগি বাহি এ বড় ভীষণা নই আগে পারি করি দেলে মু চিন্তামণিপুর কু যিবি মু যদি নিষ্ঠুর হেবু চিন্তামণি পাই শেষরে মোর প্রাণ যিব চিন্তামণি বিহুনরে মো প্রাণ কি রহি পারে রে Yeah. ଲକ୍ଷ୍ୟ ଦେବେ। ଅମା ଅନ୍ଧକାର ରାତିରେ ନାଉରି ତ ଆଜ୍ଞା ନାହିଁ, ନା ଆଣିବ ବା କିଏ, ବିଲ ମଙ୍ଗଳ ଆଜ୍ଞା କଲେ କଣ, ଆଜି ପରାଣ ମୁରୁଛି ପ୍ରେମିକ। ହେମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଚିନ୍ତାମଣିକୁ ଡାକି ଡାକି ବିଲ ମଙ୍ଗଳ ଆଜି ଯମୁନା ନଦୀର ଅଥଳ ଗହରରେ ଲମ୍ଫ ପ୍ରଦାନ କଲେ। ତେଣେ ଆଜ୍ଞା ଘଟଣାଟି ହୋଇଛି କଣ, ମଣିମୟ ହର୍ମ୍ୟ ପୁରୀ ଯେ ବନାଇଛି ସେ ଚତୁରୀ, ରତ୍ନ ସମ୍ଭାରର ଭଣ୍ଡାର ଥିବାରୁ ରଖିଛି ସତ ପ୍ରହରୀ, ରତ୍ନ ସମ୍ଭାରର ଭଣ୍ଡାର ଥିବାରୁ ରଖିଛି ସତ ପ୍ରହରୀ। ଚିନ୍ତାମଣି ବେଶ୍ୟା ରାତ୍ରିରେ ସଖୀ ପରିଚାରିକା ମେଳରେ ଆଜ୍ଞା ଶୟନ କରିଛି, ପ୍ରହରୀ ମାନେ ଧନ ଧାନ୍ୟରେ ପୂର୍ଣ୍ଣ ଥିବା ଦିତଳ ପ୍ରାସାଦକୁ ସଜାଗ ହୋଇ ଜଗିଛନ୍ତି। ଆଜ୍ଞା ଘଟଣାଟି ହୋଇଛି, ଶବଦ ଶୁଭେ କାଳେ ପ୍ରହରୀ ଗର୍ଜେ ଚଞ୍ଚଳେ, ପାତନ ସବଦେ ଭୁକିଲେ କୁକୁର ପ୍ରହରୀ ଗର୍ଜେ ଚଞ୍ଚଳେ। ଆଜ୍ଞା ଠିକ ଏତିକି ବେଳେ ଶବ୍ଦ ଶୁଭିଲା, କିଏ ଯେମିତି ପ୍ରାସାଦ ଉପରୁ ତଳକୁ ଖସି ପଡିଲା, କୁକୁର ମାନେ ଭୁକିବା ସାଙ୍ଗକୁ କେଉଁଠି କଣ ହେଲା ଜାଣିବା ପାଇଁ ପ୍ରହରୀ ମାନେ ସଜାଗ ହୋଇ ଉଠିଛନ୍ତି। ଗୋଳ ଚହଳକୁ ଶୁଣି ଚିନ୍ତାମଣିର ଆଜ୍ଞା ନିଦ ଭାଙ୍ଗିଗଲା, ସଖୀ ମାନଙ୍କୁ ସାଥିରେ ନେଇ ଆଲୁଅ ଜାଳି ଆସି ପହଞ୍ଚିଗଲା। ଆଜି ଦେଖିଲେ ଦେବେ। ଚିନ୍ତାମଣିର ପ୍ରିୟତମ ପ୍ରେମିକ ବିଲ ମଙ୍ଗଳ ଆଜି ରକ୍ତ ଜୁଡ଼ୁବୁଡ଼ୁ ହୋଇ ସଂଜ୍ଞାହୀନ ଅବସ୍ଥାରେ ତଳେ ପଡିଛନ୍ତି। ଚିନ୍ତାମଣିର ନିର୍ଦ୍ଦେଶରେ ପରିଚାରିକା ମାନଙ୍କର ଶୁଶ୍ରୂଷା ଫଳରେ ବିଲ ମଙ୍ଗଳ ଚେତା ଫେରି ପାଇବା ପରେ ଚିନ୍ତାମଣି ପଚାରୁଛି, ହେ ବିଲ ମଙ୍ଗଳ, ପ୍ରଳୟଙ୍କରି ଝଡ଼ ବର୍ଷା ରାତିରେ ଏଠାକୁ ତୁମେ କିପରି ଆସିଲ। ଚିକଣରେ ସମଡୋରି ଆଜି ପ୍ରିୟା ତୁମେ ସୁଚତୁରୀ,
ପ୍ରିୟା ତୁମେ ସୁଚତୁରୀ,
ଟାଙ୍ଗି ରଖିଥିଲ ପାଚେରି ଉପରୁ, ଭଲାରେ ପାଚେରି ଉପରୁ, ତାହାକୁ ଆସିଲି ଧରି ଏବେ,
ତାହାକୁ ଆସିଲି ଧରି।
ଗୋ ଚିନ୍ତାମଣି, ତୁମେ ହେଉଛ ପ୍ରକୃତରେ ସୁଚତୁରୀ ନାୟିକା। ମୋ ଆଗମନ କଥା ଜାଣି ଯେଉଁ ରେଶମୀ ଡୋରିକୁ ପାଚେରି ଉପରୁ ଟାଙ୍ଗି ରଖିଥିଲ, ତାକୁ ଧରି ମୁଁ ଏଠାରେ ଆସି ପହଞ୍ଚିଲି। ଆଜ୍ଞା ଆଶ୍ଚର୍ଯ୍ୟ ହୋଇଗଲା ଚିନ୍ତାମଣି ବେଶ୍ୟା, ଡାକିଲା ବିଲ ମଙ୍ଗଳ, ମୁଁ ରେଶମ ଡୋରି ଟାଙ୍ଗି ରଖିଥିଲି, ତାକୁ ତୁମେ ଧରି ଧରି ଏଠାରେ ଆସି ପହଞ୍ଚିଲ। କି ରଜୁ କେ ଦେଲା କାହିଁ, ଚାଲ ତ ଦେଖିବି ମୁହିଁ, ଉଜ୍ଜଳ ଆଲୋକ ଆଭାରେ ଦେଖିଲେ ଭୋଲାରେ ଆଭାରେ ଆଜି ବିଷଧର ନାଗ ତହିଁ। ଆଜ୍ଞା ବିଲ ମଙ୍ଗଳଙ୍କୁ ସାଥିରେ ଧରି ଯାଇ ପହଞ୍ଚିଲେ ରଜୁ ଥିବା ସ୍ଥାନରେ। ଆଜ୍ଞା ସେଠାରେ ଦେଖିବାକୁ ପାଇଲେ ରଜୁ ପରିବର୍ତ୍ତେ ବିରାଟ ଏକ ବିଷଧର ନାଗ ସର୍ପ। ଚିନ୍ତାମଣି ଡାକିଲା ବିଲ ମଙ୍ଗଳ, ଏଠି ସିନା ସାପର ଲାଞ୍ଜ ଧରି ଆସିଲ, ତେବେ ଅଶାନ୍ତ ଯମୁନା ନଈରେ ଡଙ୍ଗା ତ ନଥିଲା, ଆର ପାରିରୁ ଏପାରିକୁ କେମିତି ଆସିଲ ପ୍ରକାଶ କର। ବିଲ ମଙ୍ଗଳ ଡାକିଲେ ଗୋ ଚିନ୍ତାମଣି, ନାଉରିଆକୁ ଡାକି ଡାକି ଶେଷରେ ନିରାଶ ହୋଇ ତୁମରି ନାମକୁ ଧରି ମୁଁ ନଈକୁ ଡେଇଁ ପଡ଼ିଲି। କିଛି ସମୟ ପରେ ହଠାତ୍ ଗୋଟିଏ ଭେଳା ମୋରି ପାଖରେ ଭାସି ଯାଉଥିବା ସମୟରେ ତାକୁ ଧରି ତାରି ସାହାଯ୍ୟରେ ଏପାରିକୁ ଆସିଲି, ଏବଂ ଉକ୍ତ ଭେଳାକୁ ନଦୀ ଘାଟରେ ରଖିଦେଇ ଆସିଛି। ଚିନ୍ତାମଣି ଡାକିଲା, ହେ ବିଲ ମଙ୍ଗଳ, ସେ ଭେଳାକୁ ଟିକେ ମୋତେ ଦେଖେଇଦେବ ଚାଲ। ଆଜ୍ଞା ସମସ୍ତେ ଯାଇ ନଦୀ ଘାଟରେ ପହଞ୍ଚି ଯାଇଛନ୍ତି, ଦେଖିବାକୁ ପାଇଲେ ଗଳିତ ଦୁର୍ଗନ୍ଧ ସବ ଏବେ ଚଢ଼ି ଝରୁଛି ଆସବ ଏବେ ପୋଳା ପୋଳା ଜୋକ ସାଲୁ ବାଲୁ ପୋକ ଭୋଲାରେ ତହି କରିଥିଲେ ଠାବ ଏବେ। ଆଜ୍ଞା ଖଣ୍ଡ ବିଖଣ୍ଡିତ ଦୁର୍ଗନ୍ଧଯୁକ୍ତ ଶବଟିଏ, ସେଥିରେ ଜୋକ ଗୁଡ଼ିକ ସାଲୁ ବାଲୁ ହେଉଛନ୍ତି। ଚିନ୍ତାମଣି ଡାକିଲା, ହେ ବିଲ ମଙ୍ଗଳ, ସାମାନ୍ୟ ଚିନ୍ତାମଣି ବେଶିଆ ପାଇଁ ତୁମର ଆଜି ଏ ଅଧୋଗତି, କିନ୍ତୁ ବେଶିଆ ଚିନ୍ତାମଣି ପରିବର୍ତ୍ତେ ତୁମେ ବିଶ୍ୱ ଚିନ୍ତାମଣିଙ୍କର ନିକଟତର ହୋଇପାରିଛ, ତେଣୁ ମୋ ପାଖରେ ତୁମର ଆଉ କିଛି କାର୍ଯ୍ୟ ନାହିଁ। ତୁମେ ଏବେ ବିଶ୍ୱ ଚିନ୍ତାମଣିଙ୍କ ନିକଟକୁ ଚାଲିଯାଅ। ଧୀମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ଚିନ୍ତାମଣି ଠାରୁ ଏକଥା ଶୁଣି ବିଲ ମଙ୍ଗଳ ଆଜି ପାଗଳ ଭଳି ହେଉଛନ୍ତି, ମନରେ ଚିନ୍ତା କରୁଛନ୍ତି ଯାହା ପାଇଁ ମୁଁ ଆଜି ନିଜର ଧନ ସମ୍ପଦ ସ୍ତ୍ରୀ ପିତା ସମସ୍ତଙ୍କୁ ଛାଡ଼ି ଆସିଲି, ଶେଷରେ ସ୍ଥିର ଭାବରେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ କରିପାରିଲି ନାହିଁ, କିନ୍ତୁ ଚିନ୍ତାମଣି ବେଶା ଦ୍ୱାରା ପ୍ରତାରିତ ହୋଇଗଲି। ଶେଷରେ ମୋତେ କୁଳଗୋତ୍ର ଛଡ଼ା ହେବା ପାଇଁ ପଡ଼ିଲା। ଆଜିଠାରୁ ଜୀବନର ଅନ୍ତିମ କ୍ଷଣ ଗୁଡ଼ିକ ବିଶ୍ୱ ଚିନ୍ତାମଣିଙ୍କ ଅନୁସନ୍ଧାନରେ ବିତାଇ ଦେବି।
ବିହୋଳେ ବା ତୁଳ ଚଳେ ଅଙ୍ଗରାଗ ନାହିଁ ଏବେ, ଝରୁଛି ନୟନୁ ଧାରା କି ଧନ ଖୋଜଇ ଏବେ,
ମଣ୍ଡଳୀ ଲକ୍ଷ୍ୟ ଦେବେ ବିଲ ମଙ୍ଗଳ ଆଜି ବାହାରି ପଡ଼ିଲେ ବିଶ୍ୱ ଚିନ୍ତାମଣିଙ୍କୁ ଖୋଜିବା ଉଦ୍ଦେଶ୍ୟରେ। ବାଟରେ ଚାଲୁଥିଲା ବେଳେ ଆଜ୍ଞା ପଛକୁ ଚାହୁଁଛନ୍ତି, କାରଣ ମନରେ ଚିନ୍ତା କରୁଛନ୍ତି ସତରେ କଣ ଚିନ୍ତାମଣି ମୋତେ ପଛରୁ ଡାକି ତା ପୁରକୁ ପୁଣି ନବ। ଆଜ୍ଞା ବାଟରେ ଚାଲିଥିଲା ବେଳେ ଘଟଣାଟି ହେଲାଣି କଣ,
ବଣିକର ମଣି ଫେରୁ
ପ୍ରତ୍ୟକ୍ଷ ଦେବେ ସ୍ରଷ୍ଟାର ସୃଷ୍ଟି ବିଚିତ୍ର, ସ୍ରଷ୍ଟା ଆଜ୍ଞା ନିଜେ ମଧ୍ୟ ବିଚିତ୍ର। ଚିନ୍ତାମଣି ବେଶାର ଡୋର ଛିଡ଼ି ଯାଇ ବିଲ ମଙ୍ଗଳଙ୍କ ଦେହରେ ଲାଗିଛି ବିଶ୍ୱ ଚିନ୍ତାମଣିଙ୍କର ଡୋର, ମନରେ ଜାଗିଛି ମହିମାମୟ ଠାକୁରଙ୍କର କାଉଁରି ପରସ, ବଣିକର ମଣି ମାନଙ୍କର ପଛେ ପଛେ ଚାଲିଛନ୍ତି ବାତୁଳ ବିଲ ମଙ୍ଗଳ। ଗାଈ ପଣ୍ଡିତେ ଦୁଆରେ ବସିଛନ୍ତି, ବଣିକ ଆଜ୍ଞା ଅନୁପସ୍ଥିତ। ବଣିକର ମଣି ଯେତେ ଅନୁନୟ ବିନୟ କଲେ ସୁଦ୍ଧା ବିଲ ମଙ୍ଗଳ ଅନ୍ନଜଳ ସ୍ପର୍ଶ କରୁନାହାନ୍ତି ଆଜ୍ଞା। କିଛି ସମୟ ଉତ୍ତାରେ ବଣିକ ଆସି ଉପସ୍ଥିତ ହୋଇ ପଚାରୁଛନ୍ତି, ହେ ମହାଭାଗ, କାହିଁକି ଆପଣ ମୋ ଦୁଆରେ ବସିଛନ୍ତି, ଅନ୍ନଜଳ ସ୍ପର୍ଶ କରୁନାହାନ୍ତି ଆଜ୍ଞା। ବିଲ ମଙ୍ଗଳ କହୁଛନ୍ତି, ତୁମେ ସତ୍ୟ କଲେ ମୁଁ ମୋ କଥା ପ୍ରକାଶ କରିବି। ଗଣିକ ଆଜ୍ଞା ଅଗତ୍ୟା ତ୍ରିବାର ସତ୍ୟ କଲେ, ତୁମେ ଯାହା ମାଗିବ ମୁଁ ଅକାତରେ ଦାନ କରିବି। ପତ୍ନୀ ତ ବହେବ ମୋର ଶୟନ ସଙ୍ଗିନୀ, ପତ୍ନୀ ତ ବହେବ ଦେବେ। ଧର୍ମପ୍ରାଣ ବଣିକ ବିଲ ମଙ୍ଗଳଙ୍କ କଥାରେ ଆଜ୍ଞା ରାଜି ହେଲେ ଏବଂ ବିଲ ମଙ୍ଗଳଙ୍କୁ ନିଜ ଗୃହରେ ଅବସ୍ଥାନ କରାଇଲେ। ରାତି ପଣ୍ଡିତେ ଦ୍ୱିତୀୟ ପ୍ରହର ହେଲା, ଏବାରେ ବଣିକ ନିଜର ପତ୍ନୀଙ୍କୁ ନାନାଦି ବେଶ କରାଇ ଅତିଥି ବିଲ ମଙ୍ଗଳଙ୍କର ଥିବାର ଗୃହରେ ନେଇ ଛାଡ଼ିଲେ। ଡାକୁଛନ୍ତି, ହେ ମହାଭାଗ, ଆପଣଙ୍କ ନିକଟରେ ମୁଁ ସତ୍ୟାବଧ ହୋଇଥିବାରୁ ମୋର ପତ୍ନୀଙ୍କୁ ମୁଁ ଆପଣଙ୍କୁ ସମର୍ପଣ କଲି। ଚାଲିଗଲେ ବଣିକ, ବଣିକର ମଣିର ମୁଣ୍ଡର ଖୋସାକୁ ଲକ୍ଷ୍ୟ କରି ବିଲ ମଙ୍ଗଳ ଡାକୁଛନ୍ତି, ଗୋ ସୁନ୍ଦରୀ, ଖୋସାରେ ଖୋସିଛ ତୁମେ କେତେ ଗୋଜା କାଠି, ଖୋସାରେ କେତେ ଗୋଜା ଖୋସିଛ, ମୋତେ ଗୋଟିଏ ପ୍ରଦାନ କଲେ ମୁଁ ତାହା ଦେଖନ୍ତି ଆଜ୍ଞା। ଅନୁରକ୍ତା ବଣିକର ମଣି ଖୋସାରୁ ଗୋଜା କାଠିଟିଏ ବାହାର କରି ବିଲ ମଙ୍ଗଳଙ୍କୁ ପ୍ରଦାନ କଲେ। ଗୋଜା କାଠିଟିକୁ ଧରି ବିଲ ମଙ୍ଗଳ ଆଜ୍ଞା ମନ ଭିତରେ ଚିନ୍ତା କରୁଛନ୍ତି, ଲକ୍ଷ ଲକ୍ଷ ଜନ୍ମ ପରେ ମାନବ ଜୀବନ, ମାନବ ମଧ୍ୟରେ ଥିଲି କୁଳିନ ବ୍ରାହ୍ମଣ, ପଥ ଧରିଥିଲେ ହୋଇଥାନ୍ତି ଦେବତା, ଆଜି ନରକର କୁମିକିତ ଠାରୁ ମହିନତା, ଲକ୍ଷ ଲକ୍ଷ ଜନ୍ମ ପରେ ମାନବ ଜୀବନ ସମ୍ଭବ ହୋଇଥାଏ। କୁଳିନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ଇନ୍ଦ୍ରିୟ ଗଣଙ୍କ ବଶବର୍ତ୍ତୀ ହୋଇ ନାନାଦି ଅପକର୍ମରେ ଲିପ୍ତ ରହି ନର୍କର କୃମିକୀଟ ଠାରୁ ମୁଁ ଆହୁରି ହୀନ ହୋଇଯାଇଛି, ଏଥିପାଇଁ ଦାୟୀ କେବଳ ମୋର ଏ ଦର୍ଶନେନ୍ଦ୍ରିୟ। ତାକୁ ବିନାଶ କଲେ ମୋ ପଥ ସୁଗମ ହୋଇଯିବ, ରେ ନୟନ ତୋ ପାଇଁ ବିଲ ମଙ୍ଗଳର ଆଜି ଅବସ୍ଥା, ତୋ ଠାରୁ ଆଜି ପ୍ରତିଶୋଧ ନେବି। ହାତରେ ଧରିଥିବା ଗୋଜା କାଠିରେ ନିଜର ଆଖି ଯୋଡ଼ିକୁ ଆଜ୍ଞା ଖୁଞ୍ଚି ଦେଲେ। ଏ ଘଟଣା ଦେଖି ବଣିକର ମଣି ଚିତ୍କାର କରି ଉଠିଲେ, ଧାଇଁ ଆସିଲେ ଆଜ୍ଞା ବଣିକ। ବିଲ ମଙ୍ଗଳ ଆଜି ବଣିକ ଏବଂ ବଣିକର ମଣିଙ୍କ ପାଦ ତଳେ ପଡ଼ିଛନ୍ତି।
କ୍ଷମା କର ଅପରାଧ ଅଯୋଗ୍ୟ ସନ୍ତାନ, ପାଦ ତଳେ ଲଟି ଗଲେ ମହାମହିଆନ,
ଏବଂ ବଣିକର ମଣିଙ୍କ ପାଦ ତଳେ ପଡ଼ି ବିଲ ମଙ୍ଗଳ ଡାକୁଛନ୍ତି, ଆଜିଠାରୁ ତୁମେ ମୋର ଜନକ ଜନନୀ। ଇଏ ଆଖି ଯୋଡ଼ିକ ପାଇଁ ବିଲ ମଙ୍ଗଳ ହୋଇଥିଲା କୁପଥର ପଥିକ, ସାଧନା ପଥରେ ଅନ୍ତରାୟ ସୃଷ୍ଟି ହୋଇଥିଲା ଏଇ ଆଖି ଯୋଡ଼ିକ। ସେ ଆଖି ଯୋଡ଼ିକ ଚାଲି ଯାଇଛି, ମୋ ସାଧନା ପଥ ଆଜି ସୁଗମ ହୋଇଛି। ମୋତେ ଚରଣ ଧୂଳି ଦିଅ ଆଉ ଥରେ, ଯେପରି ମୋ ସାଧନା ପଥରୁ ମୁଁ ବିଚ୍ୟୁତ ନ ହୁଏ।
ରଖବାରେ କେଶବ କୃଷ୍ଣ ମୁରାରୀ, ରଖବାରେ କେଶବ କୃଷ୍ଣ ମୁରାରୀ, ରଖବାରେ କେଶବ କୃଷ୍ଣ ମୁରାରୀ,
କୃଷ୍ଣ ସୁଧାତୃଷା ବାଧାକୁ ଖାତର ନ କରି ନିକାଞ୍ଚନ ଜଙ୍ଗଲ ମଧ୍ୟରେ ବିଲମଙ୍ଗଳ ଆଜି ନାରାୟଣଙ୍କୁ ଖୋଜୁଛନ୍ତି। ବୋଲୁ ଦେଖିଲେ ଚିନ୍ତାମଣି ତକ୍ଷଣେ, ନମିଲେ କବି ନର୍ତ୍ତକୀର ଚରଣେ। ପ୍ରେମମୟ ଠାକୁର ପ୍ରେମୀଙ୍କ ଛବି, ଜଣେ ଜଣେ ଦେଖଇ ପ୍ରେମିକ କବି। ଲେଖିଲେ କୃଷ୍ଣ କର୍ଣ୍ଣାମୃତ ନାଟକ, ଯା ଭାବ ଭାଷା ଛୈଳି ରଙ୍ଗ ଛଟକ। ହରି ହରି ବୋଲ ହେ ସକଳ ଜନ, କବି ନର୍ତ୍ତକୀ ପଦେ ନେଲି ଶରଣ। ଦିନଜନ ଶରଣର କ୍ଷଣ ମହାବାହୁ, ଦିନଜନ ଶରଣର କ୍ଷଣ ମହାବାହୁ, ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକବାର। ହରି ହରି ବୋଲ, ଏ ଭାରତ ମାତାର ଦୁଃଖ ଦୂର ହେଉ ହେ।